ହ୍ୟାଲୋ, ମୁଁ ସାଇଟେସନ ସୁନିତା ନାୟକ କହୁଥିଲି 25 ନମ୍ବର ୱାର୍ଡରୁ। ଆଉ ଏଇଠି ନାଳି ଭଲ ସଫା ହଉନି, ପାଣି ବି କମ ଆସୁଛି, ଅଧିକ ମାତ୍ରାରେ ଯଦି ପାଣି ସେଥିପାଇଁ ବହୁତ ଖୁସି ହବୁ। ହ୍ୟାଲୋ, ଡ୍ରେନ 15 ଦିନେ ଥରେ ଯଦି ସଫା ହୁଅନ୍ତା ଆମେ ଖୁସି ହୁଅନ୍ତୁ। ମଶା ହଉଛନ୍ତି ମାନେ ବହୁତ ରୋଗ ବି ହଉଛି, ଡେଙ୍ଗୁ ଜ୍ୱର ସବୁ ହଉଛି, ବହୁତ ପ୍ରୋବ୍ଲେମ ହଉଛି ବର୍ଷା ଦିନେ ବି। ବହୁତ ସଫା ହେଲେ ଆମେ ବହୁତ ଖୁସି ହବୁ।